ଆପଣ ଦୟାକରି ଧ୍ୟାନ ଦିଅନ୍ତୁ, ଆଶୁତୋଷ ମହାପାତ୍ରଙ୍କର ନୂଆ ଗୀତ ଯାହାକୁ ଗାଇଛନ୍ତି ମଣ୍ଟୁ ଛୁରିଆ, ଏବଂ ତାଙ୍କ ସାଙ୍ଗରେ ତାଳକୁ ତାଳ ମିଳେଇଛନ୍ତି ଏବଂ କଣ୍ଠକୁ ଛିଡ଼େଇଛନ୍ତି ମିଷ୍ଟର ଗୁଲୁଆ। ଆଉ ଯିଏ ଅଛନ୍ତି ତାଙ୍କ ନାଁ କହିହବନି, ଡେରି ହଉଛି, ଗୀତ ଶୁଣନ୍ତୁ।
ଅସୁବିଧା ନାହିଁ, ଖାଲି ଯାହା ରହୁଛି ଟିକେ ଲାଳାଂଶ। ହଉ ଚାଲ ଚାଲ ଶସ୍ତା ଚାଲ ଶସ୍ତା ଚାଲ।
ଗୋଟେ ଗୁଣବନ୍ତ ତୁ ରଟ ଚକି ଖଣ୍ଡେ ଲକ୍ଷ୍ମୀମନ୍ତ, ତୋର ମୋର ଜ୍ୟୋତି ପାତ ଯାରା ଖାନା ଶହେ ପ୍ରତିଶତ, ଦେଖି ତୋର ପ୍ରେମର ପରଫର୍ମେନ୍ସ ଘରେ କରେ ଖାଲି ଡିଷ୍ଟର୍ବେନ୍ସ, ପାଠ ସାଠ ଛାଡ଼ିଦେଲି ପ୍ରେମ ପାଠ ସାରିଦେଲି, ତୁ ଯେବେ ଟୁରୁ ଲଭ ମତେ କଲୁ ମତେ କଲୁ। ଚାଲୁ ଚାଲୁ ଶସ୍ତା ଚାଲୁ 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 ଶସ୍ତା ଚାଲୁ 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 ଶସ୍ତା ଚାଲୁ 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 ଶସ୍ତା ଚାଲୁ। ହେ
ଖାଲି କନ କନ ଆସ ଆସ ଘର ଆଡେ ଆସ, ସନ୍ଧ୍ୟାବେଳକୁ ଘର ଆଡେ ଆସ। ହଉ ହଉ ଚାଲ ଚାଲ ଶସ୍ତା ଚାଲ ଶସ୍ତା ଚାଲୁ।
ନ ତୋତେ ବାହା ହେବି ଆଇଟମ ସବୁ ଭସେଇ ଦେବି, ଡେଲି ଡେଲି ତୋର କ୍ଲାସ ନେବି, ସବୁ ରଙ୍ଗ ମଣି ଛାଡ଼ି ଦେବି, ବଢ଼ିଗଲାଣି ଲୋ ଏକ୍ସାଇଟମେଣ୍ଟ କରୁଛି ଆଜି ମୁଁ କମିଟମେଣ୍ଟ, ଜମି ବାରି ବିକି ଦେଲି ରେଳଗାଡ଼ି କିଣିଦେଲି, ତୁ ଯେବେ ଟୁରୁ ଲୋକ ମତେ କଲୁ ମତେ କଲୁ। ଚାଲୁ ଚାଲୁ ଶସ୍ତା ଚାଲୁ ହଁ ଚାଲୁ ଚାଲୁ ଶସ୍ତା ଚାଲୁ 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 ଶସ୍ତା ଚାଲୁ 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 ଶସ୍ତା ଚାଲୁ ଶସ୍ତା ଚାଲୁ ଶସ୍ତା ଚାଲୁ।
ଭଲ ଭାବରେ ଶସ୍ତା ଚାଲୁ।
ମୁଁ କଣ ତମ ସଂସ୍ଥାରେ ଟିକେ ସାମିଲ ହେଇପାରିବିନି?
ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣଙ୍କର ଦାଦା ପୁଅ ଭାଇ ମିଷ୍ଟର ଗୁଲୁଆ।
ମୁଁ ଆପଣଙ୍କ ବଡ଼ବାପା ପୁଅ ଭାଇ କାଳିଆ ଷଣ୍ଢ।
ହଁ ତୁ ବଡ଼ବାପା ଭାଇ ତୁ
ତମେ ଦାଦା
ପୁଅ। ତ ବର୍ତ୍ତମାନ ଆମେ ଆଜି ଏଠି ଛିଡ଼ା ହେଇଛୁ, ଆପଣମାନେ ଭାବୁଥିବେ ମେଳା କରିବୁ, ନାହିଁ ସେମିତି କିଛି ନାହିଁ, ଗୋଟେ ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଆପଣଙ୍କୁ କହିବା ପାଇଁ ଆମେ ଏଠି ଛିଡ଼ା ହେଇଛୁ। ଆକ୍ଚୁଆଲି କଥାଟି ହେଉଛି ସେ କଥାଟି ତୁ କ'ଣ କହ,
ଶୁଣନ୍ତୁ ଭାଇଙ୍କ ଶୁଣନ୍ତୁ ପରୀକ୍ଷାରେ
ପଡ଼ିବ। ନାଇଁ ତୁ କହ,
ନାଇଁ ତମେ କହ,
ନାଇଁ ତୁ କହୁନୁ,
ମୋର
ତ ସେ କଥାଟି ହେଉଛି ଗୋଟେ ବହୁତ ସୁନ୍ଦର ଗୀତ ମାର୍କେଟକୁ ଆସୁଛି। ଆମର ଗୋଟେ ଡାଇଲଗ ଭାଇରାଲ ହେଇଥିଲା, ଚାଲୁ ଚାଲୁ ସଂସ୍ଥା ଚାଲୁ, ଗୀତଟା ଚାଲୁ ଚାଲୁ ସଂସ୍ଥା ଚାଲୁ ଗୋଟେ ଆମର ଡାଇଲଗ ଭାଇରାଲ ହେଇଥିଲା, ତାକୁ ଗୋଟେ ବହୁତ ସୁନ୍ଦର ଭାବରେ ଗୀତରେ ସଜେଇଛନ୍ତି ଆମର ଆଶୁତୋଷ ଭାଇ। ବହୁତ ସୁନ୍ଦର ଲୋକ, ବହୁତ ଭଲ ଲୋକ, ବହୁତ ଆଗ୍ରହୀ ଲୋକ, ବହୁତ ପରିଶ୍ରମୀ ଲୋକ। ଏତେ ଟେକି ଟେକିକି ଆମେ କହୁଛୁ କାରଣ ଦୁଇ ପଇସା ପାଇଛୁ ବୋଲି, ତ ତାଙ୍କ ବିଷୟରେ ଟେକି ଟେକି କହିବାକୁ ପଡ଼େ। ଆମେ ସେଥିପାଇଁ ଟେକୁଛୁ ଏବଂ ସେ ବହୁତ ସୁନ୍ଦର ଭାବରେ ଲେଖିଛନ୍ତି ଏବଂ ତାକୁ ସ୍ୱର ସଂଯୋଜନା କରିଛନ୍ତି ସୁରେଶ ପଣ୍ଡା ଭାଇନା। ବହୁତ ସୁନ୍ଦର କରିଛନ୍ତି ଗୀତଟିକୁ। ଗୀତଟିକୁ ଶୁଣିଲେ ଆପଣଙ୍କର ବ୍ଲଡ଼ ପ୍ରେସର ବଢ଼ିଯିବ, ରୁମ ଟାଙ୍କୁରି ଉଠିବ, ମାନେ ଆପଣ ଯଦି ଖଟ ଉପରେ ଶୋଇଛନ୍ତି ତଳୁ ଗଡ଼ି ପଡ଼େ, ଏତେ ସୁନ୍ଦର ହେଇଛି ଚାଲ। ଆଉ ଗୀତଟିକୁ ଯିଏ କଣ୍ଠଦାନ କରିଛନ୍ତି ସିଏ ଆମର ଓଡ଼ିଶାର ନାମୀ ଦାମୀ ସିଙ୍ଗର ମଣ୍ଟୁ ଛୁରିଆ ଭାଇ, ତାଙ୍କ ସାଙ୍ଗରେ ମୁଁ ବି ମଧ୍ୟ ଗାଇଛି। ହଁ, ହାଲକାଇକି ପଞ୍ଚଫୁଟଣ ମାରି ଛୁଙ୍କ ଦେଇଛନ୍ତି ମିଷ୍ଟର ଗୁଲୁଆ, ଏବଂ କିଛି ବଜେଟ୍ ନ ପାଇ ଖାଲି ଷ୍ଟୁଡ଼ିଓରେ ମାଗଣ ବେଳେ ଦେଇଛନ୍ତି କାଳିଆ ଷଣ୍ଡ। ତ ବର୍ତ୍ତମାନ ମୁଁ ଆମେ ଯେଉଁ ବାଇଟ୍ ଦେବା ଭିତରେ ମୁଁ ଡାକିବି ଆମର ପ୍ରଡ୍ୟୁସର ଭାଇ ଆଶୁତୋଷ ଭାଇ। ବର୍ତ୍ତମାନ ଭାଇ ଟିକେ ଆମ ପାଖକୁ ଆସନ୍ତୁ ଭାଇ। ବହୁତ
ପ୍ୟାଣ୍ଟ ଚେଞ୍ଜ କଲା ଅଛି
ନାଇଁ ଟ୍ରାକ୍ ପ୍ୟାଣ୍ଟଟା ତାଙ୍କର ବା ଭାଇ, କିନ୍ତୁ ବହୁତ ସୁନ୍ଦର ଗୀତଟିକୁ ଲେଖିଛନ୍ତି ଏବଂ ପ୍ରଡ୍ୟୁସ୍ କରିଛନ୍ତି। ଭାଇଙ୍କ ପାଖରେ ବହୁତ ପଇସା ଅଛି।
ସୁରେଶ ପଣ୍ଡା ସାର୍ କ'ଣ କରୁଥିଲେ ଏଠି?
ସେ ସ୍ୱର ସଂଯୋଜନା କରୁଛି।
ଆଚ୍ଛା, ସ୍ୱର ସଂଯୋଜନା କହିବ ନା?
କହିଛି କିନ୍ତୁ ତିନି ଥର କରେନି, ଅନ୍ୟ ମନସ୍କ। ତ ଭାଇ ମାନେ ବହୁତ ସୁନ୍ଦର, ମାନେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କ ମନଟା ବି ସୁନ୍ଦର, ତାଙ୍କ ପ୍ୟାଣ୍ଟ ସାର୍ଟ ସୁନ୍ଦର,
ସେଥିପାଇଁ ଏଇ ଗୀତରେ ସେ ହିରୋ ବି ହେଉଛନ୍ତି।
ହଁ, ହିରୋ ବି ହେଉଛନ୍ତି ଭାଇଙ୍କର। କିନ୍ତୁ ମୁଁ ଯଦି ମୋର ଏତିକି ହାଇଟ୍ ଥାଆନ୍ତା ମୁଁ ମାସକୁ 2 ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି, ଆଉ କିଛି କରିନଥାନ୍ତି। ଭାଇ ପଚାରିଲ କେମିତି
କେମିତି?
ଆଚ୍ଛା, କେମିତି
ମୁଁ ତମର ଯେତିକି ହାଇଟ୍ ଅଛି ମୁଁ ବିଲ ମଧ୍ୟ ଛିଡ଼ା ହେଇଥାନ୍ତି, ଏପଟେ ଜିଓ ନେଟୱାର୍କ, ଏପଟେ ଏୟାରଟେଲକୁ ଭଡ଼ା ଦେଇଥାନ୍ତି, ଏମିତି ଛିଡ଼ା ହେଇଥାନ୍ତି। ମାନେ ନେଟୱାର୍କ ବାଲା ମୋତେ ଘନ ଘନ ପଇସା ଦେଇଥାନ୍ତି, ତ ମାନେ ପାହାଡ଼ ଉପରେ ବି ତ ହାଇଟ୍ ଇଏ ଆଉଥିବ ନେଟୱାର୍କ। ବହୁତ ସୁନ୍ଦର ଭାଇଙ୍କ ସ୍ମାଇଲ୍ଟା ବି ବହୁତ ବଢ଼ିଆ, ଏତେ ସୁନ୍ଦର କହିହେବନି। ତେଣୁ ବହୁତ ମାତ୍ରାରେ ଗୀତଟିକୁ ଭଲ ପାଇବା ଦିଅନ୍ତୁ
ଭାଇ,
ଲାଇକ୍ କରନ୍ତୁ,
ପେମେଣ୍ଟଟା ବର୍ଷା ଦିନ କରିଦେବେ,
ସେୟାର କରନ୍ତୁ।
ଭାଇଙ୍କ ଚ୍ୟାନେଲ୍ରେ ବର୍ତ୍ତମାନ 4 କୋଟି ସବସ୍କ୍ରାଇବର
ନାହାନ୍ତି, ଆପଣମାନେ ସବସ୍କ୍ରାଇବ୍ କରି ତାକୁ 4 କୋଟି 5 କୋଟି 8 କୋଟି 10 କୋଟି 250 କରନ୍ତୁ,
କରିବାକୁ ଚେଷ୍ଟା କରନ୍ତୁ। ଯଦି ନ ପାରୁଛନ୍ତି ତାହେଲେ ଆପଣଙ୍କ ପଡ଼ୋଶୀ ଘରକୁ କୁହନ୍ତୁ।
ଥ୍ୟାଙ୍କ ୟୁ ସୋ ମଚ୍। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।